ମୋ ନାଁ ମାତା ନାୟକ, ମୁଁ ଗାଡ଼ କଣ ଖବର ଖାଇଠୁ କହୁଛି, ନଅ ନମ୍ବର ୱାର୍ଡ। ମୋ ପୁଅ ନାଁ ରାକେଶ ନାୟକ, ସେ ଜଣେ ଭିନ୍ନ ସମାନ, ତାର ସାର୍ଟିଫିକେଟ ନାହିଁ, ଭତ୍ତା ଦିଆଯାଉ ନାହିଁ, ତାର ସରକାରୀ ସ୍ୱାସ୍ଥ୍ୟ ଆମେ କିଛି ପାଉପାରୁନୁ। ମୋ ପୁଅ ପାଇଁକା ଯଦି କଣ ସରକାରୀ ତରଫରୁ ସହାୟତା ହବ ଆପଣ ଆମକୁ କହିବେ, ଆପଣ ଆମକୁ କହିଲେ ଆମେ ଆପଣଙ୍କ ପାଖରେ।